ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖିଆ ଖବର। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥି ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ 227 ଆସନ୍ତି ବିଜୟୀ। ଝାଡ଼ଖଣ୍ଡ ଜେଏମ୍ଏମ୍ ନେତୃତ୍ୱାଧୀନ ଇଡି ମେଣ୍ଟକେ ମିଲ୍ଲା 57 ଆସନ। ରାଜ୍ୟ କ୍ୟାବିନେଟ୍ ବୈଠକ ଥି ଦ୍ୱିତୀୟ ପ୍ରସ୍ତାବକେ ମିଲ୍ଲା ମଞ୍ଜୁରୀ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକେ ସରଳ କରିବାର ଲାଗି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନକେ ମିଲ୍ଲା ଅନୁମୋଦନ। ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଆୟବାକାଲ ଦିଆଯିବା ପହିଲା କିସ୍ତିର 3 ଖେପ ଟଙ୍କା। ଆଉ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆୟବାକାଲ ଦେଶବାସୀଙ୍କୁ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥି ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ 288 ଆସନ ଭିତରୁ 227 ଆସନ ଥି ବିଜୟ ଲାଭ କରିଛେ। ଭାରତୀୟ ଜନତା ପାର୍ଟି 133 ଆସନ ଥି ବିଜୟ କି ଆଗୁଆ ରହିଛେ। ସେନ୍ତା ଶିବସେନା 54 ଥି ଏନ୍ସିପି 41 ଆସନ ଥି ବିଜୟ ହୋଇଛେ। ସେଆଡ଼େ ଝାଡ଼ଖଣ୍ଡ ଜେଏମ୍ଏମ୍ ନେତୃତ୍ୱାଧୀନ ଇଡି ମେଣ୍ଟ ଜିତ୍ ଆଡ଼କେ ଆଗଉଛେ। ଝାଡ଼ଖଣ୍ଡର ମୋଟ 81 ଆସନ ଭିତରୁ ଜେଏମ୍ଏମ୍ 34 ଥି ଆଉ କଂଗ୍ରେସ 16 ଆସନ ବିଜୟ ଲାଭ କରିଛେ। ଆର୍ଜେଡି ଭିଲ୍ 4 ଆସନ ଥି ବିଜୟ ହୋଇଛେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତା ଥି ଆଜି କ୍ୟାବିନେଟ୍ ବୈଠକ ହୋଇଯାଇଛେ। ଏହି ବୈଠକ ଥି 2 ପ୍ରସ୍ତାବକେ ଅନୁମୋଦନ ମିଳିଛେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ବାବଦେ ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍ତି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ 1999 ସଂଶୋଧନ ପ୍ରସ୍ତାବକେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛେ। ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାକେ ବରକସ କରିବାର ଲାଗି ଏହି ପଦକ୍ଷେପ ନିଆଯାଇଛେ। ରାଜ୍ୟ ସରକାର ଏହି ଆଇନ ଥି ସଂଶୋଧନ କରିକରି ବିଶ୍ୱବିଦ୍ୟାଳୟମାନଙ୍କେ ଏକାଡେମିକ ଉତ୍କର୍ଷ ଗୁଣାତ୍ମକ ଗବେଷଣା ଆଉ ଅତ୍କା ନୁ ଅତ୍କା ଛାତ୍ରଛାତ୍ରୀ କେନ୍ତା ଉଚ୍ଚଶିକ୍ଷା ପାଇବେ ତାର ଉପରେ ଜୋର ଦେଇଛନ୍। ସେନ୍ତା ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକେ ସରଳ କରିବାର ଲାଗି ଲକ୍ଷ୍ୟ ରଖାଯାଇଛେ। ଇତା ଛଡ଼ା ଶିଳ୍ପନୀତି 2015 2 ସଂଶୋଧନକେ ରାଜ୍ୟ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛେ। ଏଥି ଯୋଗ୍ୟ ନିବେଶକମାନେ ପ୍ରୋହନ ଲାଗି ସେମାନଙ୍କର ଦାବି ଠିକ୍ ସମୟ ଉପସ୍ଥାପନ କରିପାରିବେ, ଯେନ୍ଟାକି ପ୍ରୋହନକେ ସୁପରିଚାଳନା କରିବାର ଲାଗି ସାହାଯ୍ୟ କରବା। ଉତ୍କଳ କେଶରୀ ଡକ୍ଟର ହରିକୃଷ୍ଣ ମହତାବ ଥିଲେ ଆଧୁନିକ ଓଡ଼ିଶା ନିର୍ମାଣର ବିଶ୍ୱକର୍ମା। ତାଙ୍କର ବିନା ଆଧୁନିକ ଓଡ଼ିଶାର କଳ୍ପନା ନାଇଁ କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଆଜି ଭୁବନେଶ୍ୱରଠାରେ ଡକ୍ଟର ହରିକୃଷ୍ଣ ମହତାବଙ୍କର 125 ଜନ୍ମବାର୍ଷିକୀ ସ୍କରଣ ଉତ୍ସବ ଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମର ମୂଲ କରିକରି ଓଡ଼ିଶାର ରାଜନୈତିକ ଆର୍ ସାମାଜିକ ଉତ୍ଥାନ କ୍ଷେତ୍ରଟି ମହତାବଙ୍କ ଅବଦାନ ତୁଳନା ନାଇଁ। ସେ କହିଛନ୍ତି ଯେ ମହତାବଙ୍କ ସ୍କୃତିକୁ ଓଡ଼ିଶାର ଲୋକମାନଙ୍କ ଭିତରେ ଉଜ୍ଜୀବିତ କରି ରଖବାର ସହିତ ଜାତୀୟ ସ୍ତରର ଅତ୍କା ପ୍ରତିଷ୍ଠିତ କରିବାର ଲାଗି ତାଙ୍କର ଜୀବନୀ ଉପରେ ବାୟୋପିକ୍ କରାଯିବା। ତାଙ୍କର ଜନ୍ମ ଜାଗା ଭଦ୍ରକ ଜିଲ୍ଲାର ଅଗରପଡ଼ାଠାରେ ଗୋଟିଏ ସ୍କୃତି ସଂଗ୍ରହାଳୟ ପ୍ରତିଷ୍ଠା ସହିତ ପ୍ରତିମୂର୍ତ୍ତି ସ୍ଥାପନା କରାଯିବା। ନୂଆଦିଲ୍ଲୀର ଗଲାକାଲ ଅକ୍ଷୟ ଶକ୍ତି ରାଉଣ୍ଡ ଟେବୁଲ ବୈଠକ ହୋଇଯାଇଛେ। ବୈଠକଟି ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଅଧ୍ୟକ୍ଷତା କରିକରି ଡି କାର୍ବୋନାଇଜେସନ୍ ଆର୍ ଜଳବାୟୁ ଅନୁକୂଳ ଲକ୍ଷ୍ୟ ହାସଲ ଥି ଓଡ଼ିଶାର ଭୂମିକା ଉପରେ ଆଲୋଚନା କରିଥିଲେ। ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣ ଲାଗି ଓଡ଼ିଶା 140 ଗିଗାୱାଟ୍ର ସୌର ଆଉ ଗ୍ରିଡ୍ ହାଇଡ୍ରୋଜେନ୍ରୁ ତିଆରି ଅକ୍ଷୟ ଶକ୍ତି ଉତ୍ପାଦନ କରିବାର ଲାଗି ପ୍ରତିଶ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ରାଜ୍ୟର ଅକ୍ଷୟ ଶକ୍ତି ନୀତିକୁ ସମୀକ୍ଷା କରିକରି ଏଟାକି ଆହୁରି ବରକସ ପୁଞ୍ଜିନିବେଶ ଅନୁକୂଳ ଆର୍ ଗ୍ରାହକମାନଙ୍କ ସ୍ୱାର୍ଥକେ ଅଗ୍ରାଧିକାର ଦେଇକରି କରାଯାଇପାରବା। ଓଡ଼ିଶାର ଅକ୍ଷୟ ଶକ୍ତି କ୍ଷେତ୍ରର ପୁଞ୍ଜି ବିନିଯୋଗ ଲାଗି ନିବେଶକମାନଙ୍କୁ ସେ ପରାମର୍ଶ ଦେଇଥିଲେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁରଠାରେ ଖରିଫ୍ ଧାନଗିନା ବାବଦେ ଜିଲ୍ଲାପାଳ ଆଉ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀମାନଙ୍କ ସାଙ୍ଗେ ବୈଠକ କରିକରି ସମୀକ୍ଷା କରିଛନ୍।
ଓଡ଼ିଶାର ସମସ୍ତ ମଣ୍ଡି ଯେମିତି ଆଧୁନିକ ମଣ୍ଡି ହେଉ, ଅତ୍ୟାଧୁନିକ ସୁବିଧା ଯୁକ୍ତ ମଣ୍ଡି ହେଉ, ଶୌଚ କରିବା ପାଇଁ, ପିଇବା ପାଣି ପାଇଁ, ବିଶ୍ରାମ ଦେବା ପାଇଁ, ବସିବା ପାଇଁ ଏବଂ ଧାନକୁ ସଂରକ୍ଷିତ ରଖିବା ପାଇଁ ଯେଉଁ ଇନ୍ଫ୍ରାଷ୍ଟ୍ରକ୍ଚର ଆବଶ୍ୟକତା ଅଛି, ଆଗାମୀ 4 ଭିତରେ ସେ ଇନ୍ଫ୍ରାଷ୍ଟ୍ରକ୍ଚରକୁ ରେଡି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ମୁଁ ପରାମର୍ଶ ଦେଇଛି।
ସମ୍ବଲପୁରଠାରେ ସମୀକ୍ଷା ବୈଠକ ଉତରୁ ମନ୍ତ୍ରୀ ଶ୍ରୀ ପୂଜାରୀ ବରେଇପାଲି ମଣ୍ଡି ବୁଲିକରି ଦେଖବାର ସହିତ ଧାନ ବିକିବାର ଲାଗି ମଣ୍ଡି ନ ହୋଇଥିବାର ବ୍ୟବସ୍ଥାର ଅଧ୍ୟୟନ କରିଥିଲେ। ଇନୁ ଜନି ଦେଇଯାଇପାରେ ଯେ ଜିଲ୍ଲାର ଗଲାକାଲିନ ଧାନଘିନା ମୂଲ ହୋଇଛି। ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାରେ ରାଜ୍ୟ ସରକାର ଆୟବାକାଲ ସୁଭଦ୍ରା ଯୋଜନାର ପହିଲା କିସ୍ତିର 3 ଖେପ ମହିଳା ହିତାଧିକାରୀମାନଙ୍କୁ ବାଣ୍ଟିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇକରି କହିଛନ୍ତି ଯେ ସୁଭଦ୍ରା ଯୋଜନାର ବାଦ୍ ପଡ଼ିଥିବା 22% ହିତାଧିକାରୀମାନଙ୍କୁ ଆୟବାକାଲ ସୁଭଦ୍ରା ଟଙ୍କା ଦିଆଯିବା। ଯୋଜନାରୁ ବାଦ୍ ପଡ଼ିଥିବା 2,67,000 ହିତାଧିକାରୀଙ୍କ ଆବେଦନକୁ ଫେରଘା ଯାଞ୍ଚ କରାଯାଇକରି ଯୋଜନା ଟଙ୍କା ଦେବାର ଲାଗି ସରକାର ନିଷ୍ପତ୍ତି ନେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟବାକାଲ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 116 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଆ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ ଟିଭି ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଏଥିରେ ପ୍ରସାରଣ କରାଯିବା। ଏବାକାଲ ରାତିରେ 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଜାଣନ୍ତୁ କ୍ୱିଜ୍ ପ୍ରତିଯୋଗିତାଟି ଭାଗ ନେବାର୍କେ ପ୍ରବାସୀ ଭାରତୀୟ ଓ ଅଲଗା ଦେଶର ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇ କ୍ୱିଜ୍ ପ୍ରତିଯୋଗିତା ବିଶ୍ୱବ୍ୟାପୀ ଭାରତୀୟମାନଙ୍କର ଭିତରେ ସମ୍ପର୍କକେ ବରକସ କରବା, ଦେଶର ସମୃଦ୍ଧ ଓ ଐତିହ୍ୟ ଆଉ ସଂସ୍କୃତିକେ ଫେର୍ ଆବିଷ୍କାର କରବାର ଏଟା ଗୋଟେ ଭଲ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ପ୍ରତିଯୋଗିତାର ବିଜେତା ଭାରତର ବୈଭବ ନେଇକରି ବଢ଼ିଆ ଅନୁଭୂତି ହାସଲ କରବାର ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସମବାୟ ସମିତି ତରଫୁ ମଣ୍ଡି ଲାଗି ଜମି ଚିହ୍ନଟ ପ୍ରକ୍ରିୟା ବାବଦ ଗୋଟିଏ ବୈଠକ କରାଯାଇଛି। ସମିତିର ସଭାପତି ଗୋପୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ସରକାରଙ୍କର ଧାରିଚ ମାନ ଅନୁସାରେ ଧାନ ମଣ୍ଡିକେ ଆଣିକରି ଉପଯୁକ୍ତ ପାଉଣା ପାଇବାର ବନ୍ଦୋବସ୍ତ କରିବାର ଲାଗି ନିଷ୍ପତ୍ତି ନିଆଯାଇଥିଲା। ବୌଦ୍ଧ ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଟ୍ଟନାଙ୍କର ଅଧ୍ୟକ୍ଷତାତି ହୋଇଥିବା ଏହି ବୈଠକଟି ଚାଷୀମାନେ ଯେନ୍ତା କେନ୍ସି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିଲାଗି ବୈଠକଟି ଜୋର୍ ଦିଆଯାଇଛି। ମିଲରମାନେ ଧାନଗିନାଥି ସହଯୋଗ କରବାର୍କେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଇଲାକାର ବାହାବଲ ଖୋଲ ସଂରକ୍ଷୀ ଜଙ୍ଗଲରୁ ପୁଲିସ, ଏସ୍ଓଜି, ଡିଭିଏଫ୍ ଆର୍ ବୋମା ନିଷ୍କ୍ରିୟକାରୀ ଦଳ ତରଫରୁ ଚଢ଼ଉ କରାଯାଇକରି ବହୁତଟେ ମାଓ ଦରବ ଜବତ କରାଯାଇଛି। ଜଙ୍ଗଲର ମାଓ କ୍ୟାମ୍ପ ବାବଦେ ପୁଲିସ୍କେ ସୂଚନା ମିଳିବାର ଉତ୍ତରୁ ସେହି ଇଲାକାର କମ୍ବିଂ ଅପରେସନ୍ କରାଯାଇଥିଲା। ଜବତ ହୋଇଥିବା ସାମାନ ଭିତରେ 7 ଡିଟୋନେଟର, ୱାକିଟୋକି, ସେଫ୍ଟି ଫ୍ୟୁଜ୍ ରହିଛି। ମକ୍ସିର ମାସରେ ଆଜି ଉଜ୍ଜଲପକର ଅଷ୍ଟମୀ ତିଥି, ରାଜ୍ୟର ଭିନ୍ ଭିନ୍ ଇଲାକାର ପ୍ରଥମାଷ୍ଟମୀ ପାଳନ କରାଯାଉଛି। ଓଡ଼ିଶାରେ ଏଇଟା ଗୋଟିଏ ପାରମ୍ପରିକ ପର୍ବ ଏ ପରମ୍ପରା ଅନୁସାରେ ଏହି ଦିନ ପରିବାରର ବଡ଼ ପୁଅ ଝିଅ ସୁଖ ସମୃଦ୍ଧି ଆର୍ ଦୀର୍ଘ ଜୀବନ ଲାଗି ପୂଜାବିଧି ହୋଇଥିସି। ରାଜ୍ୟପାଳ ରଘୁବର ଦାସ ରାଜ୍ୟବାସୀଙ୍କୁ ପ୍ରଥମାଷ୍ଟମୀ ଶୁଭକାମନା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ଜରିଆ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାବାର ସହିତ ପ୍ରଭୁ ଶ୍ରୀ ବଳଭଦ୍ରଙ୍କର ଆଶୀର୍ବାଦ ନୁ ସମସ୍ତଙ୍କର ଜୀବନ ସୁଖମୟ ହେଉ ବୋଲି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ପ୍ରଥମାଷ୍ଟମୀ ଲାଗି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ପ୍ରଥମାଷ୍ଟମୀ ଲାଗି ଆଜି ପୁରୀ ଶ୍ରୀମନ୍ଦିର ଭୋଗମଣ୍ଡପ ନୀତି ସର୍ବାରୁତରୁ 3 ବାଡ଼ନ ମୈଲମ କରାଯାଇକରି ପୂଜାପଣ୍ଡା ସେବକମାନଙ୍କ ତରଫୁ ମହାସ୍ନାନ ନୀତି କରାଯାଇଛି। ଇତର ଋତୁରୁ ପାଳିଆ ପୁଷ୍ପଳକ ଶ୍ରୀବିଗ୍ରହମାନଙ୍କୁ ନୂଆ ଲୁଗା ଲାଗି କରାଇଥିବା ବେଳେ ପୂଜାପଣ୍ଡା ପତି ମହାପାତ୍ର ମୁଦିରସ୍ଥ ସେବକ ଘଟୁଆରୀ ଚନ୍ଦନ ଘରନୁ ଚନ୍ଦନ ବିଜେ କରିକରି 3 ବାଡ଼ଥି ଲାଗି କରିଛନ୍। ଉପରବେଳା 3 ବଜେ ଶ୍ରୀବିଗ୍ରହମାନଙ୍କୁ ବେଶୱାର ଅଳଙ୍କାରଟି ସଜେଇକରି କର୍ପୂର ଲାଗି କରାଯାଇଥିଲା। ଇତା ଋତୁରୁ ମଧ୍ୟାହ୍ନ ଧୂପ ଉଠିବା ଋତୁରୁ 3 ବାଡ଼ନ ମଙ୍ଗଳାର୍ପଣ ନୀତି ହେବାର ସହିତ ଫୁଲପୁରିଆ ଖାଦି ଆଉ ଛେଦା ପ୍ରସାଦ ଲାଗି ହୋଇଛି। ସବୁ ସରକାରୀ କାର୍ଯ୍ୟକ୍ରମ ଥି ଦିବ୍ୟାଙ୍ଗମାନଙ୍କ ଲାଗି ହ୍ୱିଲ୍ ଚେୟାର୍ର ବ୍ୟବସ୍ଥା କରାଯିବା। ଏଥିଲାଗି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ସବୁ ସରକାରୀ ବିଭାଗକେ ଚିଠି ଲେଖାଯାଇଛି। ଇନୁ ଜନି ଦିଆଯାଇପାରେ ଯେ ସରକାରଙ୍କର ଭିନ୍ ଭିନ୍ ବିଭାଗ ତରଫୁ ସାମାଜିକ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମମାନ ହେଉଛି। ଏ କାର୍ଯ୍ୟକ୍ରମଟି ଭିନ୍ନକ୍ଷମମାନଙ୍କ ଲାଗି ସ୍ୱତନ୍ତ୍ର ଭାବେ ସୁବିଧା ଯୋଗାଇ ଦେବାର ଲାଗି ପ୍ରାବଧାନ ରହିଛି। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲା ବିଦ୍ୟୁତ୍ କମିଟି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଟ୍ଟନାଙ୍କର ଅଧ୍ୟକ୍ଷତାତି ହୋଇଥିବା ଏହି ବୈଠକଟି ଏ ବଛର ବିଜୁ ଜ୍ୟୋତି ଯୋଜନାଟି 158 ଗାଁର ବସ୍ତିକେ ବିଦ୍ୟୁତ୍କରଣ କରାଯିବାର ଲାଗି ଜୋର୍ ଦିଆଯାଇଥିଲା। ଅଙ୍ଗନବାଡ଼ି କେନ୍ଦ୍ରକେ ବିଦ୍ୟୁତ୍ ସଂଯୋଗ, କଣ୍ଟାମାଳଠାରେ ନୂଆ ଗ୍ରିଡ୍ ସ୍ଥାପନା, ପିଏମ୍ ସୂର୍ଯ୍ୟଘର ମାହାଲିଆ ବିଜୁଳି ଯୋଜନା ବାବଦେ ଲୋକକୁ ସଚେତନ କରବାର ଲାଗି ବୈଠକଟି ଆଲୋଚନା କରାଯାଇଥିଲା। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ 227 ଆସନ୍ତି ବିଜୟୀ। ଝାଡ଼ଖଣ୍ଡ ଜେଏମ୍ଏମ୍ ନେତୃତ୍ୱାଧୀନ ଇଡି ମେଣ୍ଟକେ ମିଲ୍ଲା 57 ଆସନ। ରାଜ୍ୟ କ୍ୟାବିନେଟ୍ ବୈଠକଟି 2 ପ୍ରସ୍ତାବକେ ମିଲ୍ଲା ମଞ୍ଜୁରୀ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକେ ସରଳ କରବାର ଲାଗି ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନକେ ମିଲ୍ଲା ଅନୁମୋଦନ। ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଆବାକାଲ ଦିଆଯିବା ପହିଲା କିସ୍ତିର 3 ଖେପ ଟଙ୍କା। ଆଉ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆବାକାଲ ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।